ଫାୟାର ଷ୍ଟେସନ ବସିଥିଲୁ। ମୁଁ କୁନି ନାୟକ କହୁଛି। ଆମର ଡ୍ରେନ ର ପ୍ରୋବ୍ଲେମ ହଉଛି, ମଶା ମାଛି ସବୁ ହଉଛନ୍ତି, ଘରେ ପଶୁଛନ୍ତି। ଆଉ ଏଇଟା ଡ୍ରେନ ଟା କାମ କଲେ ଆମେ ଟିକେ ଉପକୃତ ହୁଅନ୍ତୁ। ସ୍ଲାବ ବି ପଡିନି, କିଛି ନାହିଁ, ପିଲାମାନେ ପଡି ଯାଉଛନ୍ତି ଡ୍ରେନ ରେ, ଅଳିଆ ବି ଉଠୁନି, ଆବର୍ଜନା ବି ଉଠୁନି, ସେଇ ଅଳିଆ ସେମିତି ହିଁ ରହୁଛି, ମଶା ସେଇଥିପାଇଁ କା ହଉଛନ୍ତି। ତୁରନ୍ତ ନିରାକରଣ କଲେ ଆମେ ଟିକେ ଖୁସି ହୁଅନ୍ତୁ।